କଳାପ୍ରେମୀ ଦର୍ଶକ ବନ୍ଧୁ ଆପଣମାନଙ୍କେ ମୁଇଁ ସୁଶାନ୍ତ ମଙ୍ଗରାଜର ହୃଦୟ ଭରା ନମସ୍କାର। ଆଉ ଆଜି ଆମେ ଗୋଟିଏ ଗୀତ ରେକର୍ଡ଼ିଂ କରିଛୁଁ, ଗୋଟେ ମନ ଛୁଆ, ଗୋଟେ ଫ୍ୟୁଜନ୍ ଗୀତ, ଯେନ୍ ରୋମାଣ୍ଟିକ୍ ଭାବ ବି ଅଛେ ଆଉ ପେଥେଟିକ୍ ଭାବ ବି ଅଛେ। ଆଉ ଗୀତକୁ ଗାଇଛନ୍ ମୋର ଆଦର୍ଶ ଯାଙ୍କର। ଗୀତକେ ଶୁଣି ଶୁଣି ମୁଇଁ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକେ ଆସିଲି। ମୋର ଦାଦା, ମୋର ଗୁରୁ ଶାନ୍ତନୁ କୁମାର ସାହୁ
ନମସ୍କାର।
ଆଉ ସେ ଗାଇଛନ୍ ଗୀତକେ, ତାଙ୍କର ହିସାବରେ ମୁଇଁ ଗୀତ କମ୍ପୋଜ୍ କରିଛେ। ଆଉ ଆପଣମାନେ ଗୀତ ବହୁତ ଭଲ ଲାଗ୍ବା। ଗୀତକୁ ଲେଖିଛନ୍ ଆମର ଅନ୍ତଦୀପ ଭାଇ, ଆଉ ମ୍ୟୁଜିକ୍ ଡାଇରେକ୍ଟର ଭାବେ ମୁଇଁ କାମ କରିଛେ। ଆଉ ରେକର୍ଡ଼ିଂ ହେଇଛେ ଆରା ଷ୍ଟୁଡ଼ିଓରେ। ଆଉ ଆପଣମାନଙ୍କର ମନକେ ଛୁଇଁ ଯିବା ଗୀତଟା ବୋଲି ମୋର ଆଶା ଅଛେ। ଆଉ ଆପଣମାନେ ସବସ୍କ୍ରାଇବ୍ କରନ୍ ମଙ୍ଗରାଜ କ୍ରିଏସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣମାନଙ୍କୁ ଗୀତ ଭଲ ଲାଗ୍ବା ବୋଲି ଆମର ଆଶା ଅଛେ। ମୋର ତରଫରୁ ଆର୍ ଦାଦାଙ୍କର ତରଫରୁ ଆପଣମାନଙ୍କୁ ହୃଦୟର ସହିତ ନମସ୍କାର। ଥ୍ୟାଙ୍କସ୍ ଲଟ୍।
पूजा करूं, सजदा करूं, कैसे कहो कैसे चाहूं, जानू ओ मेरी जानू, जाने ତୋର କଥା। अधूरी कहानी हमारी, अधूरी कहानी हमारी, अधूरी कहानी हमारी, अधूरी कहानी।
अधूरी कहानी।